ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫୁ 77 ନମ୍ବର ରାଜ୍ୟସ୍ତରୀୟ ବନ ମହୋତ୍ସବ 2026 ସମାରୋହ ଆୟୋଜ ହେବା। ଭୁବନେଶ୍ୱର କପିଳେଶ୍ୱର ଉଚ୍ଚ ବିଦ୍ୟାଳୟ ହେବାର୍କେ ଥିବା ଏହି ସମାରୋହଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ତାଙ୍କ ସହିତ ବିଭାଗୀୟ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ, ସାଂସଦ ଓ ବିଧାୟକମାନେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କର ବାର୍ତ୍ତାଟି କହିଛନ୍ତି, ପ୍ରକୃତି ଆଉ ମାନବ ସମାଜ ଭିତରେ ସନ୍ତୁଳନ ରଖବାର୍ଥି ଜଙ୍ଗଲର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ଜଙ୍ଗଲ ପରିବେଶକେ ସାଗୁଆ ସୁନ୍ଦର କରବାର ସହିତ ମାନବ ଜୀବନଥି ଅସ୍ତିତ୍ୱକେ ସୁରକ୍ଷିତ କରସି। ସବେ ମିଶିକିରି ଅଏତକା ନୁ ଅଏତକା ଗଛ ଲଗାମା ଆଉ ଗୋଟିଏ ସାଗୁଆ ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଠନ କର୍ମା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉତ୍ତର ଓଡ଼ିଶା ଲାଗି ଗୋଟିଏ ନୂଆ ଟ୍ରେନ୍ ସେବା ଖୁବ୍ ଜଲ୍ଦି ମୂଲ ହେବା ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି। ଉତ୍ତର ଓଡ଼ିଶା ରେଲ୍ ଯୋଗାଯୋଗ କ୍ଷେତ୍ରଟି ସୁଧାର ଆଣବାର ଲାଗି ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ଉତ୍ତରୁ ଏହି ନିଷ୍ପତ୍ତି ନିଆଯାଇଛି। ପଶ୍ଚିମ, ଦକ୍ଷିଣ ଆଉ ଉପକୂଳ ଓଡ଼ିଶାନ ଯେନ୍ତା ରେଲ୍ ସେବା ବିସ୍ତାର ହୋଇଛେ, ଉତ୍ତର ଓଡ଼ିଶାର ଆବଶ୍ୟକତାକେ ନଜରଥି ରଖିକରି ଏହି ଖାସ୍ ଟ୍ରେନ୍ ଚଲାଯିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଥି ଓଡ଼ିଶାର ସବୁ ଇଲାକାନ ରେଲ୍ ନେଟ୍ୱର୍କକେ ବରକସ କରିକି ଆଞ୍ଚଳିକ ବିକାଶ ଆଉ ଯାତ୍ରୀ ସେବାକେ ସୁଗମ କରବାଟା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ଆଏ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ରାଜ୍ୟ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ପୂରାପୂରି ନିୟନ୍ତ୍ରଣଥି ଅଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଭୁବନେଶ୍ୱରର ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ଗଲାକାଲି ଗୋଟିଏ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିକି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ମହାନଦୀ, ଦେବୀ ନଦୀ ସହିତ ରାଜ୍ୟର ଅଲଗା ନଦୀମାନଙ୍କେ ଜଳସ୍ତର ବିପଦ ସ୍ତରନୁ ତଲେ ରହିଛି। ଭିନ୍ ଭିନ୍ ବିଭାଗ ସହିତ ଜିଲ୍ଲା ପ୍ରଶାସନ ସାଙ୍ଗେ ତାଲମେଲ ରଖିକି କେନ୍ସିଭିଲ୍ ପରିସ୍ଥିତିର ମୁକାବିଲା କରବା ଲାଗି ସରକାର ପୂରାପୂରି ପ୍ରସ୍ତୁତ ଅଛନ୍ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ପୁରୀ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ଗୋଟିଏ ଖାସ୍ ସମୀକ୍ଷା ବୈଠକ ଗଲାକାଲି ହୋଇଯାଇଛି। ବୈଠକଟି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗ ଦେଇକରି ରଥଯାତ୍ରା ବେଲ୍କେ ଲାଖ ଲାଖ ଭକ୍ତଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାର ଲାଗି କରାଯାଇଥିବା ପ୍ରସ୍ତୁତି, ବ୍ୟବସ୍ଥା ଆଉ ଜରୁରୀକାଳୀନ ସେବା ବାବଦେ ଅଧିକାରୀମାନଙ୍କ ସାଙ୍ଗେ ବିସ୍ତୃତ ଆଲୋଚନା କରିଛନ୍ତି। ରାଜ୍ୟର ଭିନ୍ ଭିନ୍ ଜାଗାରୁ ଅତିରିକ୍ତ ବିଶେଷଜ୍ଞ ଡାକ୍ତର, ନର୍ସିଂ ଷ୍ଟାଫ୍ ଆଉ ଫାର୍ମାସିଷ୍ଟମାନଙ୍କୁ ରଥଯାତ୍ରା ଦାୟିତ୍ୱ ସହିତ ଜିଲ୍ଲାର ଭିନ୍ ଭିନ୍ ଜାଗାର 46 ଅଏତକା ଆମ୍ବୁଲାନ୍ସ ସେବା ଲଗାଯିବା। ଭକ୍ତମାନଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ସେବା ସରକାରଙ୍କ ସବୁନୁ ପହିଲା ପ୍ରାଥମିକତା ଆଏ ବୋଲି ଏହି ଅବସରରେ ମନ୍ତ୍ରୀ ଡକ୍ଟର ମହାଲିଙ୍ଗ କହିଛନ୍ତି। ଶିକ୍ଷା ଅଧିକାର ଆଇନ 2009 ଧାରା 12(1)(ଗ) ଅନୁସାରେ ଆର୍ଥିକ ହିସାବରେ ଦୁର୍ବଳ ଶ୍ରେଣୀ ଛୁଆମାନଙ୍କୁ ବେସରକାରୀ ବିଦ୍ୟାଳୟମାନଙ୍କେ ମାହାଲିଆ ପ୍ରବେଶ ଦେବା ଲାଗି 3 ନମ୍ବର କ୍ଷିପ୍ର ଲଟ୍ରି ଗଲାକାଲି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟଙ୍କ କାର୍ଯ୍ୟାଳୟ ହୋଇଯାଇଛି। May 2 to July 1 ତକ ଆର୍ଟି ପାରଦର୍ଶୀ ପୋର୍ଟାଲ୍ଥି ମୋଟ 3,937 ଆବେଦନ ଆସିଥିଲା, ଯେଉଁଥିର ଭିତରୁ 3,149 ବ୍ଲକ ଶିକ୍ଷା ଅଧିକାରୀମାନେ ଯାଞ୍ଚ ଉତ୍ତରୁ ଯୋଗ୍ୟ ବୋଲି ବାଛିଥିଲେ। ଲଟ୍ରି ଜରିଆରେ 246 ଛାତ୍ରଛାତ୍ରୀଙ୍କୁ ବଛାଯାଇଛି। ବଛାଯାଇଥିବା ଛୁଆମାନେ ଆଜିଠାରୁ 15 ଭିତରେ ସମ୍ପୃକ୍ତ ବେସରକାରୀ ବିଦ୍ୟାଳୟ ମାହାଲିଆ ନାଁ ଲେଖେ ପାରିବେ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ତରଫୁ ହେବାର୍କେ ଥିବା ଇଥରର ମେଟ୍ରିକ୍ ପରୀକ୍ଷା ମୂଲ୍ୟାୟନ ଡିଜିଟାଲ ମୋଡ୍ଥି ଆଉ ଅନ୍ସ୍କ୍ରିନ୍ ଭାଲ୍ୟୁଏସନ୍ ଜରିଆ ହେବା ବୋଲି ବୋର୍ଡ ତରଫୁ ଯୋଜନା କରାଯାଇଛି। ପରୀକ୍ଷାମୂଳକ ଭାବେ ଇଥରର ସପ୍ଲିମେଣ୍ଟାରୀ ପରୀକ୍ଷା ସହିତ ଓଡ଼ିଶା ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷାର ଉତ୍ତର ଖାତାମାନଙ୍କର ଡିଜିଟାଲ ମୂଲ୍ୟାୟନ କରାଯିବା। ଏଥିଲାଗି ବୋର୍ଡ ତରଫୁ ପ୍ରସ୍ତୁତି ମୂଲ ହୋଇଛି। ସମ୍ବଲପୁର, ଭୁବନେଶ୍ୱର ଆଉ କଟକ 3 ଜାଗାର ଡିଜିଟାଲ ମୂଲ୍ୟାୟନ ହେବା ବୋଲି ବୋର୍ଡ ତରଫୁ ସ୍ଥିର କରାଯାଇଛି। ଏବେ 19 ମୂଲ୍ୟାୟନ ପ୍ରକ୍ରିୟା ମୂଲ ହେବା। ଏଥିଲାଗି ମୂଲ୍ୟାୟନକାରୀମାନଙ୍କୁ ବୋର୍ଡ ତରଫୁ 2 ତାଲିମ ଦିଆଯିବା ବୋଲି ସୂଚନା ମିଳିଛି। ରାଜ୍ୟ ଗଲା ଶିକ୍ଷା ବଚନୁ ଶିଶୁବାଟିକା ମୂଲ ହୋଇଛି। ଇଥି ଛୁଆମାନଙ୍କୁ ପାଠ ପଢ଼ାବାର ଲାଗି 7,234 ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବା। ଏଥିଲାଗି ଅର୍ଥ ବିଭାଗ ତରଫୁ ଅନୁମୋଦନ ମିଳିସାରିଛି। ରାଜ୍ୟର 45,000 ବିଦ୍ୟାଳୟ ମୂଲ ହୋଇଥିବା ଏହି ଶିଶୁବାଟିକା ଶ୍ରେଣୀଟି ଛୁଆମାନଙ୍କର ଯତ୍ନ ନେବାର ଲାଗି ଶିଶୁ ସେବିକାମାନଙ୍କୁ ଆଗନୁ ସରକାର ନିଯୁକ୍ତି ଦେଇଛନ୍ତି। ପାଣିପାଗ, ରାଜ୍ୟ ଲଘୁଚାପର ବଲେ ହେଉଥିବା ବର୍ଷା ଆଉ 2 ତକ ଜାରି ରହିବା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଜି ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଦେବଗଡ଼, ସୁବର୍ଣ୍ଣପୁର, ନୂଆପଡ଼ା ଆଉ ବଲାଙ୍ଗୀର ଜିଲ୍ଲାର ଅତି ଜବର ବର୍ଷା ହେବାର ସମ୍ଭାବନା ରହିଛି। ଉପରମୁଡ଼େ ଜବର ବର୍ଷା ହେବାନୁ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବଢ଼ବାରକେ ଲାଗିଛି। ଏତାକେ ନଜରଥି ରଖିକରି ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷଙ୍କ ତରଫୁ ଆଇବା ଗୁରୁବାର ଏ ବଛରର ପହିଲା ବୟଡ୍ ପାନ୍ ଛଡ଼ାଯିବାରକେ ନିଷ୍ପତ୍ତି ନିଆଯାଇଛି। ଏଥିଲାଗି 12 ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଗଲାକାଲି ରାତି 9 ତକ ଜଳଭଣ୍ଡାରର ଜଳସ୍ତର 604.41 ଫୁଟ ରହିଥିଲା। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।